ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ଅମୃତ ଭାରତ ଯୋଜନା ଥି ଓଡ଼ିଶାର 59ଟା ରେଲ ଷ୍ଟେସନର ପୁନର୍ବିକାଶ କାମ ଚାଲିଛି କହିଲେ ରେଲମନ୍ତ୍ରୀ। ରାଜ୍ୟ ସରକାର ଖୁବ୍ ଜଲ୍ଦି ଠିକା ନିଯୁକ୍ତି ବଦଳେ ନିୟମିତ ଶିକ୍ଷକ ନିଯୁକ୍ତି ଦେବେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆବା ମାସର 6 ତାରିଖ ନମୂଲ ହେବା ପକ୍ଷୀଗନ୍ତି ଆଉ ଉଦ୍ଯାପିତ ହେଲା ରାଜ୍ୟ ପୁସ୍ତକ ମହୋତ୍ସବ। ଏଥର ପୁରା ଖବର, ଅମୃତ ଭାରତ ଯୋଜନା ଥି ଓଡ଼ିଶାର 59ଟା ରେଲ ଷ୍ଟେସନର ପୁନର୍ବିକାଶ କାମ କରାଯାଉଛି ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଲୋକସଭାନ ଆଜି ଗୋଟିଏ ପ୍ରଶ୍ନର ଉତ୍ତର ଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାଦାମପାଡ଼ କେନ୍ଦୁଝର ଗୋରୁ ମହିଷାଣୀ ବାଙ୍ଗ୍ରିପୋଷି ଆଉ ବୁଢ଼ାମରା ଚାକୋଲିଆ ରେଲ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଆଉ ଜଙ୍ଗଲ ଅନୁମତି କାମ ଚାଲିଛି ବୋଲି କହିଛନ୍।
कोलकाता के लिए, रांची के लिए और राउरकेला के लिए कनेक्टिविटी, उन तीनों का भी बहुत अच्छा लोगों में प्रभाव है। और इसके अलावा भी चाहे मयूरभंज हो या देश के किसी भी कोने से हो, बहुत सारी नई गाड़ियां इस समय में चालू हुई है, चाहे वंदे भारत हो, अमृत भारत हो, बाकी दूसरी गाड़ियां भी। माननीय सांसद महोदय ने जो स्पेसिफिक डिमांड की है, उस डिमांड के लिए अगर वहां पे फिजिबिलिटी हुई तो जरूर उस पर काम करें।
ଶ୍ରୀ ବୈଷ୍ଣବ ଆହୁରି କହିଛନ୍, ସରକାରଙ୍କ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ସୁରକ୍ଷା ପଦକ୍ଷେପ ଲାଗି ଗଲା ଦଶନ୍ଧି ଭିତରେ ରେଲ ଦୁର୍ଘଟଣା ବହୁତଟି କମିଛି। 2014 ମସିହାଠାରୁ ଏ ବର୍ଷ ରେଲ ଦୁର୍ଘଟଣା 90% କମିଛି। 2000 କିଲୋମିଟରରୁ ଅଧିକା ରେଲ ଲାଇନ୍ଟି ସ୍ୱୟଂଚାଳିତ ରେଲ ସୁରକ୍ଷା ବ୍ୟବସ୍ଥା କବଚ କାର୍ଯ୍ୟକାରୀ କରାଯାଇଛି। 4154 ଟ୍ରେନ୍ଟି ରେଳବାଇ ସଫଳତାର ସହିତ ସ୍ୱଦେଶୀ ଜ୍ଞାନକୌଶଳଟି ବିକଶିତ କବଚ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ରାଜ୍ୟ ସରକାର ଖୁବ୍ ଜଲ୍ଦି ଠିକା ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ହଟେଇକରି ନିୟମିତ ଶିକ୍ଷକ ନିଯୁକ୍ତି ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବରହମପୁର ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଆବା 3 ବର୍ଷ ଭିତରେ ସରକାର 45,000 ନିୟମିତ ଶିକ୍ଷକ ନିଯୁକ୍ତି ଦେବେ, ସେନ୍ତା ମାଧ୍ୟମିକ ଆଉ ଉଚ୍ଚ ମାଧ୍ୟମିକ ବୋର୍ଡକେ ମିଶାଇକରି ଗୋଟିଏ ବୋର୍ଡ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବରହମପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସକାଳ ବେଳା ସହର ରାମଲିଙ୍ଗମ୍ ଛକ ପାଖେ ଆଘର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିଟି ଫୁଲମାଲ ଅର୍ପଣ କରିଥିଲେ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ରାଜ୍ୟସ୍ତରୀୟ ସର୍ଗୀ ଫୁଲ ମହୋତ୍ସବ 2025 ଆଇବାକାଲିଠାରୁ ମୂଲ ହେବା। 3 ଦିନିଆ କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଏହି ଅବସରରେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଅଲଗାମାନେ ଉପସ୍ଥିତ ରହିବେ। ରାଜ୍ୟ ଏମାସର 6 ତାରିଖ ପକ୍ଷୀଗନ୍ତି କାମ ମୂଲ ହେବା। ଜଙ୍ଗଲ ପରିବେଶ ବିଭାଗ ତରଫ ପର୍ଯ୍ୟଟନ ବିଭାଗ ସହଯୋଗଟି ଗନ୍ତି କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ଚିଲିକା, ନଲବଣ, ମଙ୍ଗଳାଯୋଡ଼ି, ହୀରାକୁଦ ଆଉ ନନ୍ଦନକନନ ବାଗରେ ଜାଗାନ ବିଦେଶୀ ପକ୍ଷୀମାନଙ୍କର ଆସବାରଟାକେ ନଜରଟି ରଖିକରି ଗନ୍ତି କରାଯିବା। ପକ୍ଷୀମାନଙ୍କର ସୁରକ୍ଷା ଧ୍ୟାନ ଦେଇକରି ଆଧୁନିକ ୱାଚ୍ ଟାୱାର, ସଂରକ୍ଷଣ ବ୍ୟବସ୍ଥା ଆଉ ଏନ୍କ୍ଲୋଜର ତିଆରି କରାଯିବା। ଶିକାରୀମାନଙ୍କର ଗତିବିଧି ଉପରେ ବି କଡ଼ା ନଜର ରଖାଯିବା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ଆବାବିଚର ଶେଷ ତକ ସାରା ଦେଶ ପାରମ୍ପରିକ ଟୋଲ୍ ଆଦାୟ ବ୍ୟବସ୍ଥା ବଦଳେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍। ରାଜ୍ୟସଭାନୁ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍, ରାଜପଥନୁ ଗାଡ଼ିମାନଙ୍କର ପରିବହନ ସମସ୍ୟାକେ କମ୍ କରିବାର ଆଉ ଦକ୍ଷତା ବଢ଼ାବା ଲାଗି ଏହି ପଦକ୍ଷେପ ନିଆଯାଉଛି। ଏତାର ଜରିଏ ପାଖାପାଖି 1,500 କୋଟି ଟଙ୍କାର ଇନ୍ଧନ ବଞ୍ଚାଯାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଲୋକସଭାନ ଗଲାକାଲ ବିକଶିତ ଭାରତ ରୋଜଗାର ଆଉ ଜୀବିକା ମିଶନ ଗ୍ରାମୀଣ ଲାଗି ଗ୍ୟାରେଣ୍ଟି ବିଭିଜିରାମ ଜି ବିଲ୍ 2025 ଉପସ୍ଥାପିତ ହୋଇଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ ରଦ୍ଦ କରିକି ତାର ଜାଗାନ ଏହି ନୂଆ ଆଇନକେ କାର୍ଯ୍ୟକାରୀ କରାଯିବା। ବିଭିଜିରାମ ଜି ବିଲ୍ 2025 ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସ୍ୱତନ୍ତ୍ର ରିପୋର୍ଟ।
ବିଭିଜିରାମ ଜି ଆଇନ 2025 ହେଉଛି ମନରେଗାର ଗୋଟିଏ ପରିବର୍ତ୍ତିତ ଆଉ ଅତ୍ୟାଧୁନିକ ଢାଞ୍ଚା। ମନରେଗାକେ ବଦଲାବାର ବହୁତଟି କାରଣ ରହିଛି। ମନରେଗା 2005 ମସିହାତି କାର୍ଯ୍ୟକାରୀ ହୋଇଥିଲା। ସେ ସମୟତି ଦେଶର ଗ୍ରାମୀଣ ଭାରତର ଗତି ଆଉ ସ୍ଥିତି ଅଲଗା ଥିଲା। ମାତ୍ର ଇଛେନକା ଗ୍ରାମୀଣ ଭାରତର କାୟା ବଦଳି ଯାଇଛି। ବର୍କସ ସାମାଜିକ ସୁରକ୍ଷା, ଉତ୍ତମ ସଂଯୋଗ, ବ୍ୟାପକ ଡିଜିଟାଲ ବ୍ୟବସ୍ଥାର ବ୍ୟବହାର ଆଉ ବିବିଧ ଗ୍ରାମୀଣ ଜୀବିକା ସହିତ ପୁରୁଣା ଢାଞ୍ଚା ଆଉ ଆଜିର ଗ୍ରାମୀଣ ଅର୍ଥବ୍ୟବସ୍ଥା ମେଲ୍ ନେଇ ଖାଇବାର, ହେଥିର୍ଲାଗି ନୀତି ବି ବଦଲିବାର ଜରୁରୀ ହୋଇପଡ଼ିଛି। ଇତାକେ ନଜରଥି ରଖିକରି କେନ୍ଦ୍ର ସରକାର ମନରେଗା ଜାଗାଥି ବିଭିଜି ରାମଜୀ ଆଇନ ଆନ୍ବାର୍କେ ନିଷ୍ପତ୍ତି ନେଇଛନ୍। କେନ୍ଦ୍ର ସରକାରଙ୍କର ଇ ନୂଆ ବିଲ୍ ଶ୍ରମିକମାନଙ୍କର କଲ୍ୟାଣ ଲାଗି ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ହେବା ବୋଲି ଆଶ କରାଯାଉଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ପୁରୀ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ଘଟଣାଟି ରାଜ୍ୟ ସରକାର କଠୋର ଦଣ୍ଡବିଧାନ ଲାଗି ଚିନ୍ତା କରୁଛନ୍ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଏ ଉପରେ ପୂର୍ଣ୍ଣ ଆଇନଟି ବହୁତଟି ଦଣ୍ଡବିଧାନ ବ୍ୟବସ୍ଥା ରହିଛି, ସେଥି କିଛିଟା ବଦଲାବାରକେ ଚେଷ୍ଟା ଚାଲିଛି। କଠୋର କାର୍ଯ୍ୟାନୁଷ୍ଠାନ ଜରିଏ ମନ୍ଦିର ଭିତରର ଫଟୋ ଉଠାକେ ପୂରାପୂରି ବନ୍ଦ କରାଯାଇପାରବା ଆର୍ ତାର ଉପରେ ପ୍ରକ୍ରିୟା ଚାଲିଛି ବୋଲି ଆଇନମନ୍ତ୍ରୀ କହିଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ 2026-27 ଶିକ୍ଷା ବର୍ଷରେ ହାଇସ୍କୁଲ ସାର୍ଟିଫିକେଟ୍ ମେଟ୍ରିକ୍ ପରୀକ୍ଷା ଦେବା ଲାଗି ଏ ବର୍ଷର ଛାତ୍ରଛାତ୍ରୀମାନଙ୍କର ପଞ୍ଜୀକରଣ ସମୟ ଏବେ 30 ତାରିଖ ତକ ବଢ଼ାଯାଇଛି। ଗଲା 3 ତାରିଖରୁ ପଞ୍ଜୀକରଣ ମୂଲ ହୋଇଥିଲା, ଏ ସମୟ ଆଜି ଶେଷ ହେବାର ଥିଲା। ମାତ୍ର ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କର ଅନୁରୋଧ ଲାଗି ପରିଷଦ ତରଫରୁ ପଞ୍ଜୀକରଣ ସମୟ ବଢ଼ାଯାଇଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭୁବନେଶ୍ୱର ୟୁନିଟ୍ 3 ପ୍ରଦର୍ଶନୀ ପଡ଼ିଆନ ଗଲା 6 ତାରିଖରୁ ମୂଲ ହୋଇଥିବା ରାଜ୍ୟ ପୁସ୍ତକ ମହୋତ୍ସବ ଆଜି ଶେଷ ହେଉଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍। ଏ ଅବସରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ବିଶିଷ୍ଟ ସାହିତ୍ୟିକା ଯଶୋଧାରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ତରଫରୁ ହୋଇଥିବା ପୁସ୍ତକ ସମାରୋହ ମହୋତ୍ସବଟି 550 ଷ୍ଟଲ୍ ତିଆରି କରାଯାଇଥିବା ବେଳେ 250 ପ୍ରକାଶକ ଆଉ ବହି ବିକ୍ରେତା ଯୋଗ ଦେଇଥିଲେ। ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓଙ୍କର ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏ ଅବସରରେ ସକାଳର 8:30 ପାୱାର ହାଉସ୍ ଛକଠାରେ ଥିବା ମହାରାଜାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। ସଞ୍ଜବେଳେ ଭୁବନେଶ୍ୱର ଜୟଦେବ ଭବନ, ସୂଚନା ଆଉ ଲୋକସମ୍ପର୍କ ବିଭାଗ ଆଉ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫରୁ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ମୂଲିଛି। ଆଉ କିଛି ସମୟ ଉତ୍ତରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଏତକର ଫି ସୋମବାର ଦିନ ସାପ୍ତାହିକ ଜନଶୁଣାଣୀ ଆୟୋଜନ କରାଯିବା। ଜନ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯିବା। ଫି ସୋମବାର ସକାଳର 10:30 ବିଭାଗର ସମ୍ମିଳନୀ କକ୍ଷନ ଶୁଣାଣି କରାଯିବା। ବିଭାଗ ଅଧୀନ ଥିବା ସବୁ ନିର୍ଦ୍ଦେଶାଳୟନ ଏହି ଶୁଣାଣି ହେବା ବୋଲି ବିଭାଗ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଆଉ ସମାଜ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଘରୋଇ ହିଂସା ପ୍ରତିରୋଧ ଆଇନ ବାବଦ ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରକେ ଜିଲ୍ଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରିକି ଘରୋଇ ହିଂସାକେ କେନ୍ତାକରି ସମାଜନୁ ଆୟତ କରାଯାଇପାରବା ସେ ବାବଦେ ପଦକ୍ଷେପ ନେବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବିପର୍ଯ୍ୟୟ ବିପଦର ସମ୍ଭାବନା କମ୍ କରବାର ଦିଗେ ଲିଙ୍ଗଗତ ସମାନତା ଅନ୍ତର୍ଭୁକ୍ତ କରବାର ବିଷୟକେ ନେଇକରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆଜି ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ରାଜ୍ୟସ୍ତରୀୟ ବିଶେଷଜ୍ଞମାନେ ଆସିକରି ତାଲିମ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ମିଶନ ଶକ୍ତି ଆଉ ଜୀବିକା ମିଶନର ମାସିକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ ଜୀବିକା ମିଶନର ସବୁ ଅନ୍ଲାଇନ୍ ଆବେଦନ 7 ଦିନ ଭିତରେ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଜିଲ୍ଲାନୁ ଗୋଟିଏ ମିଶନ ଶକ୍ତି ବଜାର ଲାଗି ଜାଗା ଚିହ୍ନଟ କରବାରକେ ନୂଆପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହରର ମୁକ୍ତାପୂର୍ଣ୍ଣ ପୌର ପରିଷଦ ତରଫରୁ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି 22 ଅଭିଯୋଗ ଆସିଥିଲା, 8 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ରାଜ୍ୟର ବଡ଼ଭାଗେ ଜାଗାନ ଶୀତ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 7 ଦିନ ତକ ପାଗନ୍ତା ରହିବ। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼ ଓ କନ୍ଧମାଲ ବହଲିଆ କୁହୁଡ଼ି ହେବ। ସୁବର୍ଣ୍ଣପୁର, କଲାହାଣ୍ଡି, ଝାରସୁଗୁଡ଼ା ଆର୍ କୋରାପୁଟର ଗୋଟେ ଯୋଡ଼େ ଜାଗାନ କମ୍ନ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଅମୃତ ଭାରତ ଯୋଜନାଟି ଓଡ଼ିଶାର 59 ରେଳ ଷ୍ଟେସନର ପୁନର୍ବିକାଶ କାମ ଚାଲିଛି କହିଲେ ରେଳମନ୍ତ୍ରୀ। ରାଜ୍ୟ ସରକାର ଖୁବ୍ ଜଲ୍ଦି ଠିକା ନିଯୁକ୍ତି ବଦଳା ନିୟମିତ ଶିକ୍ଷକ ନିଯୁକ୍ତି ଦେବେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଏବେ ମାସର 6 ତାରିଖରୁ ମୂଳ ହେବା ପକ୍ଷୀଗନ୍ତି ଆଉ ଉଦ୍ଯାପିତ ହେଲା ରାଜ୍ୟ ପୁସ୍ତକ ମହୋତ୍ସବ।